ଗଳ୍ପ ନେତ୍ରୀର ନେତ୍ର, ଗାଳ୍ପିକ ଅଧ୍ୟାପକ ରାଜକିଶୋର ରାୟ। ଲୋକଟାର ମୁହଁରେ ମେଞ୍ଚାଏ ଦାଢ଼ି, ଅଧା ଲଙ୍ଗଳା, ବିଦ୍ୟୁତ ମଶାଲ ପଡ଼ିଆର ଅର୍ଦ୍ଧ ଆଲୋକିତ ଗୋଟାଏ ସନ୍ଧିରେ ଛିଡ଼ା ହୋଇ କ'ଣ ଗୁଡ଼ାଏ ବକ୍ ବକ୍ କରୁଥାଏ। ଷ୍ଟେସନରେ ଲୋକ ଗହଳି, ପୁଲିସ ବାହିନୀ ତାଙ୍କର କମରପଟି ଓ ଆଖିର ତେଜ ଚକ୍ ଚକ୍ କରୁଥାଏ। ଯେଉଁମାନେ ଗରିଆନ ଓ ଗୌରବବାନ ଉଭୟ, ସେମାନେ ଉଚ୍ଚ ପଦବୀରେ ରହିଥିବାରୁ ସେ ପଡ଼ିଆରେ ତାଙ୍କର ସ୍ଥିତି ଉତ୍ସବଟିକୁ ସାର୍ଥକ କରିଥାଏ। ସେମାନଙ୍କର ଭାବଭଙ୍ଗୀ ଓ କେବଳ ଆକାଶକୁ ଚାହିଁ ତାଙ୍କର ଗୌରବକୁ ପରିମାପ କରିବାର ଠାଣିଟି ବଡ଼ ଆମୋଦଦାୟକ ହୋଇଥିଲା। ଜଣେ ହୋଟେଲ ମ୍ୟାନେଜର ହାତ ବଢ଼ାଇଦେଲେ ଜଣେ ମନ୍ତ୍ରୀଙ୍କ ଆଡ଼େ ବଡ଼ ବିଚଳିତ ଚାହାଣିରେ। ସଗୋତ୍ରୀ ସେମାନେ କିପରି ବା ହେବେ? ତେବେ ହୋଟେଲ, ରଙ୍ଗାଳୟ ଓ ଅନେକ ଅନେକ ସ୍ଥାନରେ ସେମାନଙ୍କର ପୂର୍ବ ପରିଚିତି ଥିବ। ମ୍ୟାନେଜର ଭାବିଥିଲେ ମନ୍ତ୍ରୀ ଅନୁରୂପ ବିଚଳିତ ହୋଇ ତାଙ୍କୁ କୁଣ୍ଢାଇ ପକାଇବେ। ଏ ଆଶା ତ ସମସ୍ତଙ୍କର ଥାଏ, ନହେଲେ ପାନ ନ ଖାଉଥିବା ମନ୍ତ୍ରୀଙ୍କୁ ପାନ ଯାଚନ୍ତେ ଏତେ ଲୋକ କାହିଁକି? ଓଡ଼ିଶାକୁ ଟେଲିଭିଜନ ଆସିଯିବାରୁ ମଣିଷର କଳା ଗୋରା ପଚା ରଙ୍ଗିଆ ମୁହଁଗୁଡ଼ାକ ଏବେ ଆଉ ଜନ୍ମିତ ଚମଡ଼ାରେ ଜ୍ୟୋତି ଝରାଉ ନାହାନ୍ତି। ଜ୍ୟୋତିର୍ମୟ ଟେଲିଭିଜନ କୃପାରୁ ସବୁ ତୋଫା ଦୃଶ୍ୟ ହୋଇଛି। ଝଲକ୍ ଝଲକ୍ କରି ଆଲୁଅ ବୃତ୍ତରେ ସମସ୍ତେ ଧରାପଡ଼ିଯାଇ ଗୋଟାଏ ବର୍ତ୍ତୁଳ ଧାରାରେ ଆଭାନ୍ୱିତ ହେଉଥାନ୍ତି। ସ୍ନିଗ୍ଧ ଚନ୍ଦ୍ରମଣ୍ଡଳ ସୃଷ୍ଟି କରୁଥାଏ ମର୍କ୍ୟୁରୀ ଆଲୁଅ। ଛେକ ବାଡ଼ ଭିତରେ ଅଗଣିତ ନରନାରୀ, ବଡ଼ ବଡ଼ ଲୋକ ଓ ତାଙ୍କର ସହଧର୍ମିଣୀଙ୍କ ଆଡ଼କୁ କ୍ୟାମେରା ଘୁରୁଥିବା ବେଳେ ଛୋଟ ପିଲାଏ ସେଠି ରଜଘସ ହେଉଥାନ୍ତି। ଉତ୍ସବଟା ହେଉଛି ଶ୍ରୀଜଗନ୍ନାଥ ଚଳମାନ ହେବେ, ବ୍ରହ୍ମ ସାକାର ରୂପରେ ଗତିଶୀଳ ହେବେ। ଗତିରେ ବିଶ୍ୱପତିଙ୍କୁ ମାତ୍ର 11 ଘଣ୍ଟାରେ ହାବଡ଼ା ପୋଲ ପାଖରେ ପହଞ୍ଚାଇ ନେବାର ଏ ମନୋହର ଉତ୍ସବ। ମାଦଳାପାଞ୍ଜି କେଉଁ ପର୍ଯ୍ୟନ୍ତ ଲିଖିତ କହି ହେବ ନାହିଁ, ଏବେ ଲେଖା ହେଉଛି କି ନା ଜଣାନାହିଁ। ଯେଉଁ କରଣମାନେ ଲେଖୁଥିଲେ ସୂତାକ୍ଷକୁ ଏ ଭିତରେ ଛିଣ୍ଡେଇ ପକାଇଛନ୍ତି କି ରଖିଛନ୍ତି ତା ବି କହି ହେବ ନାହିଁ। ଏ ଉତ୍ସବଟି ମାଦଳାପାଞ୍ଜିରେ ପରିଶୋଭିତ ହୋଇ ସାକାର ଶ୍ରୀଜଗନ୍ନାଥଙ୍କର ଗତିକୁ ବକ୍ଷରେ ଧରିବ ତ? ସେ ଲୋକଟା ସେମିତି ପାଟି କରୁଥାଏ, ତା ଚାରିପଟେ ଚାରିଟା କନେଷ୍ଟବଳ ଛକି ରହିଥାନ୍ତି। ଏମିତି ମନୋଜ୍ଞ ଅନୁଷ୍ଠାନକୁ ସେ ନଷ୍ଟ କରିଦେବ କି? ଟ୍ରେନ୍ ଡବା ଉପରେ ଗାର୍ଡ଼ କୋଠରୀ ପାଖକୁ ବଳଭଦ୍ର ଲମ୍ବାଳିଆ ମୁହଁ ଧରି, ଜଗନ୍ନାଥେ କାକୁସ୍ଥ କାନ୍ଦୁରିଆ ଆଖି ମେଲି, ଆଉ ସୁଭଦ୍ରା ଦୁହିଁଙ୍କ ଭିତରେ ଆଶ୍ୱସ୍ତତା ରହି ଯାହା ଘଟିବ ଘଟୁ ପଛକେ ସେ ଯେ ନୀରବରେ ଦୁଇ ଭ୍ରାତାଙ୍କ ପଞ୍ଜରାକୁ ଲାଗି ରହିଛନ୍ତି, ଏମିତି ନିଜକୁ ବୋଧ ଦେଇ ବୈଠା ଉପରେ ଦେବତାମାନେ ବସିଛନ୍ତି। ଏପରି ସେମାନେ କେବେ କୁଆଡ଼େ ଯାଇନଥିଲେ। ଅବଶ୍ୟ ଥରେ କଳା ଘୋଡ଼ା ଧଳା ଘୋଡ଼ା ଉପରେ ସବାର ହୋଇ ଭକ୍ତ ଶିରୋମଣି ଗଜପତିଙ୍କର ଟେକ ରଖିବାକୁ ଧାଇଁ ଯାଇଥିଲେ। ହାତରେ ଥିଲା ଲଗାମ, ଇଚ୍ଛା ମାତ୍ରକେ ଅଶ୍ୱକୁ ଅଟକାଇ ପାରୁଥିଲେ, କୋରଡ଼ା ମାଡ଼ରେ ଦ୍ରୁତ ଧାବିତ କରିପାରୁଥିଲେ, ଅବତରଣ କରି ମାଣିକୀ ସହିତ ଐଶ୍ୱର୍ଯ୍ୟ ରସିକତା ବି କରିଥିଲେ। ମାତ୍ର ଏଇ ଯେ କାକୁସ୍ତ ପଣିଆ, ନିଜର କିଛି କରିବାର ନାହିଁ। ଏ ଘୋଡ଼ା ନୁହେଁ ଟ୍ରେନ, ସେମାନେ ବି ଚାଳକ ନୁହନ୍ତି, ଚାଳକ ହେଉଛନ୍ତି ଅନ୍ୟମାନେ। କୁଆଡ଼େ ଯିବେ କ'ଣ କରିବେ କିଛି ଜାଣନ୍ତି ନାହିଁ। ଲାଜ ସଙ୍କୋଚରେ ଅବା ମୁହଁ ଲୁଚାନ୍ତେ ତା ବି ସମ୍ଭବ ନୁହେଁ। ତାଙ୍କ ଚାରିପଟେ ଉଜ୍ଜ୍ୱଳ ପ୍ରଦୀପମାଳା। ସେଇ ଅନ୍ଧାରୁଆ ଗଳିରେ ଠିଆ ହୋଇଥିବା ଲୋକଟା ନିଶ୍ୱାସ ନେଲା, ବିଡ଼ିଟାଏ ଟାଣିଲା, ପୁଣି କହିଲା, ହେ ମା, ଏ ଯେଉଁ ପଡ଼ିଆଟା ନା, ଏଠି ମୋର ମା ଭଉଣୀ ଛତରଖିଆ କେତେ କୋଷ୍ଟିଆ ଆମେ ଶୋଇଥାଉ, ଏତିକି ବେଳେ ଦୁଃଖ ସୁଖ ହେଉ। ସବୁଦିନ ତ ଏ ଷ୍ଟେସନରୁ ଗାଡ଼ି ଛାଡ଼େ ଓ ଆସେ, ଆଜି ଏତେ ଆଲୁଅ, ଏତେ ଲୋକ କ୍ୟାଁ? ହଁ ବୁଝିଲି, ଆମ ଲକ୍ଷ୍ମୀ ଆସିଛନ୍ତି। ଲୋକଟାକୁ ଗୋଟାଏ ସିପାହୀ ଠେଙ୍ଗାରେ ଠେଲି ଦେଇ କହିଲା, ଆବେ ଚୁପ୍ ର, ବକ୍ ବକ୍ ହନା, ଚୁପ୍, ଗାଡ଼ିଟା ଛାଡ଼ିଦେଉ, ତେଣିକି ତୁ ହଲ୍ଲା କରୁଥା। ସବୁ ଜଗନ୍ନାଥଙ୍କର ଲୀଳା, ହସ ମାଡ଼େ, ଜଗନ୍ନାଥ ବି ଅଭିନୟ କରୁଛନ୍ତି। ସବ୍ୟସାଚୀ ପାଖେ କି ଅଭିନୟ ସେ ନକଲେ? ବାଳିକୁ ନିହତ କରିବା ଆଗରୁ କି ଅଭିନୟ ସେ ନକଲେ? ଜରା ଆଖି ଆଗକୁ ହରିଣ କାନ ଭଳିଆ ନିଜର ପଦାରବିନ୍ଦକୁ ଦୃଶ୍ୟ କରି କି ସମ୍ମୋହିତ ଅଭିନୟ ସେ ନକଲେ? ଯେଉଁଠି କୁଟ କରିବାକୁ ପଡ଼ିଛି, ଛନ୍ଦ କରିବାକୁ ପଡ଼ିଛି, ସେଠି ଏମିତି କରିଛନ୍ତି। ପଚାରିଲେ ବିଶ୍ୱ କଲ୍ୟାଣ ପାଇଁ ଏ କଥାର ବା କି ଉତ୍ତର ଅଛି? ଜଣାପଡ଼ିଲା ଟ୍ରେନ୍ଟା ଅଭିମାନର ଆଭିଜାତ୍ୟ ରଖି ବଡ଼ ମହରକ କଟକ ସହରକୁ ଛୁଇଁ ଯିବ ନାହିଁ। ଜଗନ୍ନାଥ ରେଳ କେମିତି ଗଜପତିଙ୍କ ଗଢ଼ା ଭଗ୍ନ ବାରବାଟୀ ଦୁର୍ଗକୁ ଚାହିଁ ଚାହିଁ ଯିବ। ଶ୍ରୀ ଚୈତନ୍ୟ ପାଦ ପଙ୍କଜ ରେଖାକୁ ଦେଖି ନଈକୂଳିଆ ସମୀର ଉପଭୋଗ କରିବ। ତା ବକ୍ଷରେ ଦିନରାତି ସ୍ୱର୍ଗ ଭବନଠାରୁ ରାଜଭବନ ଯାଏ ସାଗର ନୀଳଚଳରେ ପହଁରି ପହଁରି ଛିଡ଼ା ହୋଇଯାଇଥିବା ପୁରୁଷ କାମିନୀମାନେ, ଝାଉଁବଣରେ ଶିହରିତ ଅଙ୍ଗ ନେଇ ବିହାର କରୁଥିବା ଏବଂ ବଡ଼ ବଡ଼ ଭୋଜନାଗାରରେ ତୃପ୍ତ ହୋଇଥିବା ଯାତ୍ରୀଗଣ ଶୋଇପଡ଼ିବା ପୂର୍ବରୁ ନିଶ୍ଚୟ ପ୍ରାର୍ଥନା କରିବେ, ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟଃ। କଟକ ସେମାନଙ୍କୁ କାଳେ ଉଠାଇଦେବେ, ତେଣୁ ଜଗନ୍ନାଥ ଇଚ୍ଛା କଲେ ନଈ ନଈ ପାର ହୋଇଯିବେ ମର୍କତ କେଶରୀଙ୍କ ବାଡ଼କୁ, ସଦ୍ୟ ଜାଗ୍ରତ ଗଜପତି ସୈନ୍ୟ ଛାଉଣୀର କଙ୍କାଳ ବାରବାଟୀକୁ। ବିରଜା ମୁହଁ ଶୁଖାଇଲେ, ଅନୁଯୋଗ କଲେ ଯେ ବିମଳା ଆଗରୁ କିଛି ଉଦନ୍ତ ଦେଲେ ନାହିଁ। ଯେତେ ଟ୍ରେନ୍ ଆଜି ଯାଏ ଯାଇଛି ଆସିଛି, ବିରଜା ଅଧିଷ୍ଠାନ ପାଖରେ ମଥା ନଈ କରିଯାଇଛି। ଏକ ତନ୍ତ୍ର ଦେବତାଠାରୁ ଅନ୍ୟ ଏକ ତନ୍ତ୍ର ସାଧିକା ସ୍ନେହ ସଦିଚ୍ଛାର ପଥ କେହି ଏକଥା ବୁଝିଲେନି, କିନ୍ତୁ ଏ କ'ଣ ହେଲା? ବିରଜା କ୍ଷେତ୍ର ଛୁଇଁଲେ ନାହିଁ ଶ୍ରୀଜଗନ୍ନାଥ, ଏପରିକି ଅତି ପାଖ ସୈକତ ଭଉଁରୀରେ ପାଦ ନୂପୁରପତି ରସରାଜ ଭାବଗ୍ରାହୀ ଶ୍ରୀଗୋପାଳ ଯେ ରାଧାରାଣୀଙ୍କୁ ଧରି ଛିଡ଼ା ହୋଇଛନ୍ତି ସାକ୍ଷୀଗୋପାଳ ତୀର୍ଥରେ, ସେଠି ବି ଜଗନ୍ନାଥ ଥମିଲେନି। ଏକାବେଳକେ ଗଙ୍ଗାଧାମ, ଦକ୍ଷିଣେଶ୍ୱର କାଳିବାଡ଼ି, ବେଲୁର ମଠ, ଅସଲ ମୁହୂର୍ତ୍ତଟି ଆସିଗଲା। ମାଧୁରୀ କୃଷ୍ଣମୂର୍ତ୍ତି ଡ୍ରାଇଭର ସିଗ୍ନାଲ କଲେ, ନୀଳ ଆଲୋକ ଟେକିଲେ ନେତ୍ରୀ, ଶ୍ରୀଜଗନ୍ନାଥଙ୍କ ଚକାଡୋଳା ଆଡ଼େ ପ୍ରସାରିତ ହେଲା। ସେ ଆଲୋକ ମଥାର ଅବଗୁଣ୍ଠନ ତଳେ ନୀର ବାରିଧିର ସମୀର ସ୍ପର୍ଶରେ କମ୍ପିଗଲା, ମାତ୍ର ଉଜ୍ଜ୍ୱଳ ଚଳୁଥିଲା ତାଙ୍କର ଦୁଇଟି ନେତ୍ର, ନେତ୍ରୀର ନେତ୍ର, ଯେଉଁ ଚକ୍ଷୁ ତଳେ ଓଡ଼ିଶାର ଭାବି ଶ୍ରୀର ବଡ଼ ଯୋଜନା ଝଲସିଯାଏ। ପ୍ରତି ମୁହୂର୍ତ୍ତରେ କଳ୍ପନା ଯୋଜନା ଅସମ୍ଭବକୁ ସମ୍ଭବ କରିବାରେ ସାର୍ଥକ ଚେତନା, କେତେ ସ୍ୱପ୍ନ କେତେ ସତ୍ୟ। ଟ୍ରେନ୍ ଧାଇଁଥାଏ ଜଗନ୍ନାଥଙ୍କର ନାମ ଧରି, ବସି ରହିଥିଲେ ନିର୍ବାକ ନିଷ୍ପନ୍ଧ ନେତ୍ରୀ ନିଜ ସାଲୁନରେ। ଭାବରୁ ଭବାନ୍ତର ଘଟି ବିହଗ ପକ୍ଷ ଧରି ସେ ଉଡ଼ୁଥିଲେ। ସତରେ ଏ ଦେଶର ଭାଗ୍ୟ ଫେରିବ, ଏଇ ଛନ୍ଦରେ, ଏଇ କମ୍ପନରେ, ଏଇ ଅଗ୍ରସରଣରେ ଅନ୍ଧାରର ବୁକୁଚିରି ଆଲୁଅର ଶିଖା ଧରି ପର୍ବତ ଫଟାଇ ମେଦିନୀ କମ୍ପାଇ ଓଡ଼ିଶାର ଦାରିଦ୍ର୍ୟ ଅଶିକ୍ଷା କୁସଂସ୍କାର ହୀନମନ୍ୟ ଭାବର କାହିଁ କେବେ ଲୋପ ଘଟିବ? ଚକ୍ଷୁ ମୁଦ୍ରିତ ଚୈତନ୍ୟ ଚିତ୍ତବୃତ୍ତି ମାଇଲ ମାଇଲ ଧରି ବହୁପଥ ଆଗକୁ ଲମ୍ବିଛି, ବହୁପଥ। ନେତ୍ରୀର ନେତ୍ର ଯେତିକି ଦେଖିଛି ତାହାଠାରୁ ପ୍ରସାରିତ ବହୁପଥ, ବିଶ୍ୱାସର ପଥ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ନେତ୍ରୀର ନେତ୍ର। ରହିଲୁ, ନମସ୍କାର।